ओम शांति। 26 मई 2026 मसीहार मधुर महावाक्य। मीठे बच्चे सर्वदा यही खुशी रे रुह जे स्वयं भगवान शिक्षक होई आम को पाठ पढ़ाउछंती। आमे तांको ठारो राजयुग शिक्षा करुछु प्रजा युग नुहे। प्रश्न, एही पाठ पढ़ार विशेषत्व कौन? तुम मान को केते दिन पर्यंत पुरुषार्थ करबाकु हेबो? उत्तर, एही पाठ पढ़ा को जो माने बहुत दिन रु पढ़ी आसीछंती सेमानंक ठारु नुआ पिला माने तीव्र गति रे आग को बढ़ी जाउछंती। यहा मध्य एही पाठ पढ़ार विशेषत्व अटे जहा कि तीन मासर नुआ तीव्र पुरुषार्थी पिला माने पुरुणा मानंक ठारु मध्य आग को जाई परिबे। तुम मानंको पुरुषार्थ से पर्यंत करबाकु हेबो जे पर्यंत संपूर्ण रूपे उत्तीर्ण न होइछ बा कर्मातीत अवस्था न होइछि बा सबो हिसाब किताब चुक्त न होइछि। ओम शांति। पिला माने केउठारे बसिछंती? बेहद बाबांकर स्कूल रे। सेथि पई पिलामाननको बहुत उच्च निशा रहिबा उचित। काहार पिलामाननको? बेहद बाबांकर पिलामाननको अथवा रूहानी संतानमाननको बाबा आत्मामाननको ही पाठ पढ़ाउछंती। गुजराती बा मराठी माननको पढ़ाउ नाहंती ताहा तो नाम रूप होइगला। बाबा आत्मा मानंको ही पाठ पढ़ाउछंती। तुमे पिला माने मध्य बुझुछ आमर बेहदर पितांको भगवान कहा जाउछे। भगवान वाच मध्य निश्चित अछि किंतु भगवान कहा को कहा जाउछे एकथा बुझिनांती। कहुछंती मध्य शिव परमात्माए नमः। परमात्मा तो जणे ही अटंती से हेले सर्वोच्च निराकार। तुमको श्री कृष्ण भगवान पढ़ाउ नहंती ना पूर्वरु केबे पढ़ाई थिले। तुमे जानिछ आम आत्मा मानंकर पिता आमको पाठ पढ़ाउछंती। भगवान तो निराकार ही अटंती शिवंकर मंदिर को जाउछंती तांकर पूजा मध्य करुछंती तेबे निश्चित तांकर कौनसी अस्तित्व थिबो। नाम रूप ठारु भिन्न कौनसी जिनिस केबे थाए कि एक कथा मध्य तुमे माने एबे बुझुछ। सारा दुनिया रे एक कथा केही भी जाने नाहन तुमे माने मध्य एबे जाने बारे लागे पड़ी छ। बहुत समय रो जानी आसलणी एमेति भी नहे जे बहुत पुराणा माननक ठारो नुआ माने तीव्र बेगरे जाई पारिबे नाही अथवा तीव्र पुरुषार्थ करि पारिबे नाही। एहा मध्य एहि पाठ पढ़ार विशेषत्व अटे। तीन मासर नुआ पिला माने मध्य बहुत बुद्धिमान होई पारिबे। कहुछंती मध्य बाबा एही आत्मार बुद्धि बहुत प्रखर अटे। नुआ माने जेते बेले एही ज्ञान सुनुछंती तबे बहुत गदगद हो जाउछंती। एमिति तो समस्ते ईश्वरीय विद्यार्थी अटंती। निराकार बाबा जे ज्ञानर सागर अटंती से पढ़ाउछंती। भगवान वाच मध्य गायन करा जाउछ किंतु केबे ताहा भूली गलणी। एबे तुमे पिला माने जानिछ एभळी मध्य केही केही अछंती जाहांकर पिता शिक्षक मध्य होइथांती किंतु से केवल गोटिए विषय पढ़ाइबे अन्य सब विषय ଅନ୍ୟ ଶିକ୍ଷକ ପଢ଼ାଇଥାନ୍ତି। ଏଠାରେ ତ ବାବା ସବୁ ପିଲାମାନଙ୍କର ଶିକ୍ଷକ ଅଟନ୍ତି। ଏହା ବଡ଼ ଆଶ୍ଚର୍ଯ୍ୟଜନକ କଥା। ଅନେକ ସନ୍ତାନ ଅଛନ୍ତି ଯେଉଁମାନଙ୍କର ନିଶ୍ଚୟ ଅଛି ଯେ ଶିବ ବାବା ଆମକୁ ପାଠ ପଢ଼ାଉଛନ୍ତି। ଶ୍ରୀକୃଷ୍ଣଙ୍କୁ ବାବା କହିପାରିବା ନାହିଁ। ଶ୍ରୀକୃଷ୍ଣଙ୍କୁ ଏଭଳି ଶିକ୍ଷକ ଗୁରୁ ମଧ୍ୟ କେହି ଭାବି ନଥାନ୍ତି। ଇଏ ତ ବାସ୍ତବିକ ଭାବରେ ପାଠ ପଢ଼ାଉଛନ୍ତି। ସେମାନେ ସବୁ ଭିନ୍ନ ଭିନ୍ନ ପ୍ରକାରର ବିଦ୍ୟାର୍ଥୀ ଏଠାରେ ବସିଛ। ବାବା ଶିକ୍ଷକ ହୋଇ ପାଠ ପଢ଼ାଉଛନ୍ତି। ଯେ ପର୍ଯ୍ୟନ୍ତ ତୁମେ ପାସ୍ ନ ହୋଇଛ, ପୁରୁଷାର୍ଥ ମଧ୍ୟ ସେ ପର୍ଯ୍ୟନ୍ତ କରିବାକୁ ପଡିବ। ସେ ପର୍ଯ୍ୟନ୍ତ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ ନ କରିଛ। କର୍ମର ହିସାବ କିତାବରୁ ମୁକ୍ତ ହେବାକୁ ପଡିବ। ତୁମକୁ ଭିତରେ ଭିତରେ ବହୁତ ଖୁସି ହେବା ଦରକାର। ବାବା ଆମକୁ ଏହିଭଳି ଦୁନିଆକୁ ନେଇଯାଉଛନ୍ତି। ଏଭଳି ଆଉ କୌଣସି ସ୍କୁଲ ନାହିଁ ଯେଉଁଠାରେ ପିଲାମାନେ ବସିଥିବେ ଏବଂ ଭାବୁଥିବେ ପରମଧାମ ନିବାସୀ ବାବା ଆସି ଆମକୁ ପାଠ ପଢ଼ାଇବେ। ଏବେ ତୁମେ ଏଠାରେ ବସି ଭାବୁଛ ଯେ ଆମର ବେହଦର ପିତା ଆମକୁ ପଢ଼ାଇବା ପାଇଁ ଆସୁଛନ୍ତି। ତେଣୁ ତୁମ ଭିତରେ ବହୁତ ଖୁସି ରହିବା ଉଚିତ। ବାବା ଆମକୁ ରାଜଯୁଗ ଶିଖାଉଛନ୍ତି। ଏହା ପ୍ରଜାଯୁଗ ନୁହେଁ, ଏଠାରେ ହେଉଛି ରାଜଯୁଗ। ଏହି ସ୍ମୃତିରେ ହିଁ ପିଲାମାନଙ୍କର ଖୁସିର ପାରଦ ଚଢିବା ଦରକାର। କେତେ ବଡ଼ ପରୀକ୍ଷା ଅଟେ ଏବଂ ତୁମେମାନେ କେତେ ସାଧାରଣ ଭାବରେ ବସିଛ। ଯେପରି ମୁସଲମାନମାନେ ତାଙ୍କ ପିଲାମାନଙ୍କୁ ଦରି ଉପରେ ବସାଇ ପାଠ ପଢ଼ାଇଥାନ୍ତି, ତୁମେମାନେ ଏହି ନିଶ୍ଚୟର ସହିତ ଏଠାକୁ ଆସୁଛ। ଏବେ ବାବାଙ୍କର ସମ୍ମୁଖରେ ବସିଛ। ବାବା ମଧ୍ୟ କହୁଛନ୍ତି, ମୁଁ ଜ୍ଞାନର ସାଗର ଅଟେ, ମୁଁ କଳ୍ପ କଳ୍ପ ଆସି ତୁମକୁ ରାଜଯୁଗ ଶିଖାଉଛି। ଶ୍ରୀକୃଷ୍ଣଙ୍କର 84 ଜନ୍ମ କୁହ ବା ବ୍ରହ୍ମାଙ୍କର 84 ଜନ୍ମ କୁହ, କଥା ତ ଗୋଟିଏ, ବ୍ରହ୍ମା ହିଁ ଶ୍ରୀକୃଷ୍ଣ ଅଟନ୍ତି। ଏହି କଥାକୁ ଭଲ ଭାବରେ ବୁଦ୍ଧିରେ ଧାରଣ କରିବାକୁ ହେବ। ବାବାଙ୍କ ସହିତ ବହୁତ ସ୍ନେହ ରହିବା ଉଚିତ। ଆମେ ଆତ୍ମାମାନେ ଏହି ପିତାଙ୍କର ସନ୍ତାନ ଅଟୁ। ଏହି ପରମ ପିତା ପରମାତ୍ମା ଆସି ଆମକୁ ପାଠ ପଢ଼ାଉଛନ୍ତି। ଶ୍ରୀକୃଷ୍ଣ ତ ପାଠ ପଢ଼ାଇ ପାରିବେ ନାହିଁ, ଏମିତି ନୁହେଁ ଶ୍ରୀକୃଷ୍ଣ ଆସି ମୁକୁଟ ଆଦି ଓହ୍ଲାଇ ଦେଇ ଏଠାରେ ପାଠ ପଢ଼ାଇଥିବେ। ତେବେ ଶିକ୍ଷାଦାତା ତ ବୟସ୍କ ହେବା ଉଚିତ। ବାବା କହୁଛନ୍ତି, ମୁଁ ବୟସ୍କ ଶରୀର ନେଇଛି, ଏହି ଶରୀର ମଧ୍ୟ ନିଧାର୍ଯ୍ୟ। ଶିବ ବାବା ବ୍ରହ୍ମାଙ୍କ ଦ୍ଵାରା ହିଁ ପାଠ ପଢ଼ାଉଛନ୍ତି। କହୁଛନ୍ତି ମଧ୍ୟ, ପରମ ପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ଵାରା ସ୍ଥାପନା କରୁଛନ୍ତି। ତେବେ ବ୍ରହ୍ମା କେଉଁଠୁ ଆସିଲେ ଏ କଥା କେହି ଜାଣିନାହାନ୍ତି। ବାବା ଆସି ବାରମ୍ବାର ପିଲାମାନଙ୍କୁ ଜାଗ୍ରତ କରୁଛନ୍ତି। ମାୟା ପୁଣି ଶୁଆଇ ଦେଉଛି। ଏବେ ତୁମେମାନେ ସମ୍ମୁଖରେ ବସିଛ, ଭାବୁଛ ଯେ ମୁଁ ତୁମର ରୁହାଣି ପିତା ଅଟେ। ମୋତେ ଜାଣିଛ ନା, ଗାୟନ ମଧ୍ୟ କରୁଛନ୍ତି ପରମ ପିତା ପରମାତ୍ମା, ଜ୍ଞାନର ସାଗର, ପତିତ ପାବନ, ଦୁଃଖ ହର୍ତ୍ତା, ସୁଖକର୍ତ୍ତା ଅଟନ୍ତି। ଶ୍ରୀକୃଷ୍ଣଙ୍କ ପାଇଁ ଏହି ମହିମା କେବେ ହେଲେ କୁହାଯାଇ ପାରିବ ନାହିଁ। ସମସ୍ତଙ୍କୁ ତ ଏକାଠି ପାଠ ପଢ଼ାଇ ପାରିବେ ନାହିଁ। ମଧୁବନରେ ମୁରଲି ଶୁଣାଯାଉଛି, ତାହା ପୁଣି ସବୁ ସେଣ୍ଟର ମାନଙ୍କୁ ଯାଉଛି। ତୁମେମାନେ ଏବେ ସମ୍ମୁଖରେ ବସିଛ, ଜାଣିଛ କଳ୍ପ ପୂର୍ବରୁ ମଧ୍ୟ ବାବା ଆସି ଏହିଭଳି ପାଠ ପଢ଼ାଇଥିଲେ। ଏହି ସମୟ ମଧ୍ୟ ପୂର୍ବରୁ ଥିଲା, ଯାହାକି ଏବେ ଅତୀତ ହୋଇଯାଇଛି, ତାହା ପୁନଃ ବର୍ତ୍ତମାନ ହେବାକୁ ଯାଉଛି। ଭକ୍ତି ମାର୍ଗର କଥା ସବୁ ତ ଏବେ ଛାଡ଼ିଦେବାକୁ ହେବ। ଏବେ ତୁମର ଜ୍ଞାନ ଏବଂ ଜ୍ଞାନଦାତାଙ୍କ ସହିତ ପ୍ରୀତି ରହିଛି। କେହି କେହି ଯେବେ ଶିକ୍ଷକଙ୍କ ପାଖରେ ପାଠ ପଢ଼ୁଥାନ୍ତି, ତାଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ଏ ବାବା ତ ନିଜେ ହିଁ ଆମକୁ ସ୍ୱର୍ଗର ଉପହାର ଦେଉଛନ୍ତି। ଏଠାକୁ ଆସି ସାକାରରେ ପିଲାମାନଙ୍କୁ ଦେଖୁଛନ୍ତି, କହୁଛନ୍ତି ଏମାନେ ମୋର ସନ୍ତାନ। ଏ ଜ୍ଞାନ ମଧ୍ୟ ପିଲାମାନଙ୍କୁ ମିଳିଛି ଯେ ସମସ୍ତେ 84 ଜନ୍ମ ନେଉନାହାନ୍ତି। ଯଦି କାହାର ଗୋଟିଏ ଜନ୍ମ ହୋଇଥାଏ, ତେବେ ବି ସେ ଗୋଟିଏ ଜନ୍ମରେ ତାଙ୍କୁ ସୁଖ ଦୁଃଖ ସବୁ କିଛି ଅତିକ୍ରମ କରିବାକୁ ହେବ। ଏବେ ତୁମେ ଏହିସବୁ କଥାକୁ ଜାଣିଗଲଣି। ଏହା ମନୁଷ୍ୟ ସୃଷ୍ଟିର ବଂଶାବଳୀ ଅଟେ, ଯେଉଁଥିରେ ପ୍ରଥମ ନମ୍ବରରେ ବ୍ରହ୍ମା, ସରସ୍ୱତୀ, ଆଦିଦେବ, ଆଦିଦେବୀ ଅଛନ୍ତି। ପରେ ପୁଣି ଅନେକ ଧର୍ମ ବଢି ବଢି ଚାଲିଥାଏ। ଶିବ ବାବା ହେଲେ ସର୍ବ ଆତ୍ମା ମାନଙ୍କର ବୀଜ, ବାକି ସମସ୍ତେ ହେଲେ ପତ୍ର। ପ୍ରଜାପିତା ବ୍ରହ୍ମା ସମସ୍ତଙ୍କର ପିତା ଅଟନ୍ତି। ଏହି ସମୟରେ ହିଁ ପ୍ରଜାପିତା ଉପସ୍ଥିତ ଅଟନ୍ତି। ବର୍ତ୍ତମାନ ସିଏ ଶୂଦ୍ରମାନଙ୍କୁ ପରିବର୍ତ୍ତନ କରି ବ୍ରାହ୍ମଣ କରୁଛନ୍ତି। ଏଭଳି କେହି କରିପାରିବେ ନାହିଁ। ବାବା ହିଁ ତୁମକୁ ଶୂଦ୍ରରୁ ବ୍ରାହ୍ମଣ କରି ପୁଣି ଦେବତା କରିବା ପାଇଁ ପାଠ ପଢ଼ାଉଛନ୍ତି। ଏହା ହିଁ ସହଜ ରାଜଯୁଗର ପାଠ ପଢ଼ା। ରାଜା ଜନକ ମଧ୍ୟ ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି ପାଇଥିଲେ, ଅର୍ଥାତ୍ ସ୍ୱର୍ଗବାସୀ ହୋଇଥିଲେ। ଏହି କଥା ଲୋକମାନେ ଗାୟନ ମଧ୍ୟ କରୁଛନ୍ତି, କିନ୍ତୁ ଏହାର ଅର୍ଥ ବୁଝାଇ ପାରିବେ ନାହିଁ। ଏବେ ବାବା କହୁଛନ୍ତି, ପିଲାମାନେ ଦେହି ଅଭିମାନୀ ହୁଅ। ତୁମେମାନେ ଅଶରୀରୀ ଅବସ୍ଥାରେ ଆସିଥିଲ, ଶରୀର ଧାରଣ କରି ଅଭିନୟ କରି ଆସିଲ। ନିଶ୍ଚିତ ଭାବରେ 84 ଜନ୍ମ ନେଇ ସାରିଛ। ବାବା ଯିଏକି ସତ୍ୟ ଅଟନ୍ତି, ସେ ସତ୍ୟ କଥା ହିଁ ଶୁଣାଇବେ। ତେବେ ରାଜଧାନୀ ହେଲା ନା, ତେଣୁ ରାଜଯୁଗ କଣ ଜଣେ ଶିକ୍ଷା କରିବ କି? ତୁମେ ସମସ୍ତେ ଏବେ କଣ୍ଟାରୁ ଫୁଲ ହେଉଛ। କଣ୍ଟା ଏବଂ ଫୁଲ କାହାକୁ କୁହାଯାଉଛି? ଏ କଥା ମଧ୍ୟ ଏବେ ତୁମେ ବୁଝୁଛ। ଏହା ହିଁ ହେଉଛି କିଛି ବିକାରୀ କଣ୍ଟାର ଦୁନିଆ। ଆମେ 84 ଜନ୍ମର ଚକ୍ର ଲଗାଇ ନର୍କବାସୀ ହୋଇଯାଇଛୁ। ଏବେ ପୁନର୍ବାର ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେବ। ଆମେ ପୁନର୍ବାର ନିଶ୍ଚିତ ସ୍ୱର୍ଗବାସୀ ହେବ। କଳ୍ପ କଳ୍ପ ଆମେ ହିଁ ହେଉଛେ। ବାରମ୍ବାର ଏହି କଥାକୁ ସ୍ମରଣ କରିବାକୁ ହେବ ଏବଂ ଜ୍ଞାନ ବୁଝାଇବାକୁ ହେବ। ଏହି ଲକ୍ଷ୍ମୀ ନାରାୟଣ ସୂର୍ଯ୍ୟବଂଶୀ ଥିଲେ। ଯୀଶୁ ଖ୍ରୀଷ୍ଟ ଆସିବା ପୂର୍ବରୁ ବହୁତ କମ ମନୁଷ୍ୟ ଥିଲେ, କୌଣସି ରାଜଧାନୀ ନଥିଲା। ଏବେ ବାବା ଆସି ସତ୍ୟଯୁଗୀ ରାଜଧାନୀ ସ୍ଥାପନା କରୁଛନ୍ତି। ସ୍ଥାପନା ସଙ୍ଗମ ଯୁଗରେ ହିଁ ହୋଇଥାଏ। ଏବେ ତୁମ ବୁଦ୍ଧିରେ ଅଛି ଯେ ଏହା ହେଉଛି ପ୍ରକୃତ କୁମ୍ଭମେଳା। ଆତ୍ମା ମାନେ ତ ଅନେକ ଅଛନ୍ତି, କିନ୍ତୁ ପରମାତ୍ମା ଜଣେ। ପରମାତ୍ମା ପିତା ପିଲାମାନଙ୍କୁ ପବିତ୍ର କରିବା ପାଇଁ ଆସୁଛନ୍ତି। ଏହାକୁ ହିଁ ସଙ୍ଗମ ଯୁଗର କୁମ୍ଭ ମେଳା କୁହାଯାଉଛି। ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି। ବାବା ଆସି ସ୍ୱର୍ଗବାସୀ କରୁଛନ୍ତି, ତେଣୁ ପୁରୁଣା ଦୁନିଆ ରୂପୀ ନର୍କର ବିନାଶ ନିଶ୍ଚିତ ହେବା ଦରକାର। କଳ୍ପ କଳ୍ପ ବିନାଶ ହୋଇ ଆସୁଛି, ନୂଆରୁ ପୁରୁଣା, ପୁରୁଣାରୁ ନୂଆ ହେଉଛି। ତେବେ ଏହା ତ ନିଶ୍ଚିତ ହେବ। ନୂଆକୁ ସ୍ୱର୍ଗ, ପୁରୁଣାକୁ ନର୍କ କୁହାଯାଏ। ଏବେ ତ ମନୁଷ୍ୟମାନଙ୍କର କେତେ ବୃଦ୍ଧି ହୋଇ ଚାଲିଛି। ଯଦି ଖାଦ୍ୟ ଶସ୍ୟ ନ ମିଳୁଛି, ତେବେ ଭାବୁଛନ୍ତି ବହୁତ ଶସ୍ୟ ଉତ୍ପାଦନ କରିବୁ। କିନ୍ତୁ କେତେ ସଂଖ୍ୟାରେ ଶିଶୁ ଜନ୍ମ ହୋଇ ଚାଲିଛନ୍ତି, ଏତେ ଖାଦ୍ୟଶସ୍ୟ କେଉଁଠୁ ଆଣିବେ? ଏବେ ତୁମ ପିଲାମାନଙ୍କର ଧ୍ୟାନରେ ଅଛି ଯେ ଏହି ସାରା ପୁରୁଣା ଦୁନିଆ ସମାପ୍ତ ହେବାକୁ ଯାଉଛି। ଲୋକମାନଙ୍କୁ ଏହି ଜ୍ଞାନ ଭଲ ତ ଲାଗୁଛି, କିନ୍ତୁ ବୁଦ୍ଧିରେ କିଛି ବି ଧାରଣ ହେଉନାହିଁ। ତୁମ ବୁଦ୍ଧିରେ ରହିଛି ଯେ ନରକ ଦୁନିଆ ସମାପ୍ତ ହେବା ପରେ ସ୍ୱର୍ଗ ଦୁନିଆ ଆସିବ। ସତ୍ୟଯୁଗର ଦେବୀ ଦେବତା ମାନେ ଏଠାରେ ରାଜ୍ୟ କରି ଯାଇଛନ୍ତି। ପ୍ରଥମେ ଏହି ଲକ୍ଷ୍ମୀ ନାରାୟଣ ଭାରତର ମାଲିକ ଥିଲେ, ତାହାର ଚିତ୍ର ମଧ୍ୟ ରହିଛି। ସତ୍ୟଯୁଗରେ ହେଉଛି ଆଦି ସନାତନ ଦେବୀ ଦେବତା ଧର୍ମ। ଏବେ କେହି ବି ନିଜକୁ ଦେବତା ଧର୍ମର ବୋଲି କହୁନାହାନ୍ତି, ତା ପରିବର୍ତ୍ତେ ହିନ୍ଦୁ କହିଦେଉଛନ୍ତି। ପିଲାମାନେ ଭଲ ଭାବରେ ଜାଣିଛନ୍ତି ଯେ ଆମେ ଏହି ଦେବୀ ଦେବତା ହେବୁ। ବାବା ଆମକୁ ପାଠ ପଢ଼ାଉଛନ୍ତି। ଏହି କର୍ମେନ୍ଦ୍ରିୟ ଦ୍ୱାରା ଅର୍ଥାତ୍ ବ୍ରହ୍ମାଙ୍କ ଶରୀର ଦ୍ୱାରା ବାବା କହୁଛନ୍ତି, ନଚେତ ମୁଁ ତୁମକୁ ପଢ଼ାଇବି କିପରି? ଆତ୍ମାମାନଙ୍କୁ ହିଁ ପାଠ ପଢ଼ାଉଛନ୍ତି, କାରଣ ଆତ୍ମାରେ ହିଁ ବିକାର ରୂପୀ ଖାଦ ମିଶିଯାଇଛି। ଏବେ ତୁମକୁ ଖାଣ୍ଟି ସୁନା ହେବାକୁ ପଡ଼ିବ। ସୁବର୍ଣ୍ଣ ଯୁଗରୁ ରୌପ୍ୟ ଯୁଗକୁ ଆସିବା ଅର୍ଥ ଚାନ୍ଦିର ଖାଦ ମିଶିବା ଦ୍ୱାରା ତୁମେ ଚନ୍ଦ୍ରବଂଶୀ ହୋଇଯାଉଛ। ଯେଉଁମାନେ ସତ୍ୟଯୁଗରେ ସୁବର୍ଣ୍ଣ ଯୁଗରେ ଥିଲେ ସେହିମାନେ ପୁଣି ତଳକୁ ଖସୁଛନ୍ତି, ପୁଣି ବୃଦ୍ଧି ମଧ୍ୟ ହୋଇଥାଏ। ଏବେ ତୁମ ବୁଦ୍ଧିରେ ରହିଛି ଆମେ ସୁବର୍ଣ୍ଣ ଯୁଗ, ରୌପ୍ୟ ଯୁଗ, ତାମ୍ର ଯୁଗ ଏବଂ ଲୌହ ଯୁଗରେ 84 ଜନ୍ମର ଚକ୍ର ଲଗାଇ ଆସିଛୁ। ଅନେକ ଥର ଏହି ଅଭିନୟ କରିଛୁ, କେହି ବି ଏହି ଅଭିନୟରୁ ମୁକୁଳି ପାରିବେ ନାହିଁ। ସେମାନେ କହୁଛନ୍ତି ଆମକୁ ମୋକ୍ଷ ଦରକାର, କିନ୍ତୁ ବାସ୍ତବରେ ବ୍ୟସ୍ତ ତ ତୁମେମାନେ ହିଁ ହେବା ଉଚିତ, କାରଣ 84 ଜନ୍ମର ଲମ୍ବା ଚକ୍ର ତ ତୁମେ ଲଗାଇଛ। ଲୋକମାନେ ଭାବୁଛନ୍ତି ଆସିବା ଯିବା ତ ଲାଗିଥାଏ, ପୁଣି ଏଥିରୁ କାହିଁକି ଆମେ ମୁକ୍ତ ହୋଇ ନ ଯିବା? କିନ୍ତୁ ଏପରି ତ ହୋଇପାରିବ ନାହିଁ। ଗୁରୁମାନେ ମଧ୍ୟ କହିଦେଉଛନ୍ତି ତୁମେ ମୋକ୍ଷ ପ୍ରାପ୍ତ କରିପାରିବ, ବ୍ରହ୍ମକୁ ମନେ ପକାଇ ବ୍ରହ୍ମରେ ଲୀନ ହୋଇଯିବ। ଅନେକ ମତ ମତାନ୍ତର ଭାରତରେ ହିଁ ରହିଛି, ଅନ୍ୟ କୌଣସି ଖଣ୍ଡରେ ଏତେ ମତ ନାହିଁ। ଅନେକରୁ ଅନେକ ମତ ରହିଛି, ଗୋଟିଏ ମତ ସହିତ ଆଉ ଗୋଟିଏ ମତ ମିଶୁନାହିଁ। ରିଧି ସିଦ୍ଧି ମଧ୍ୟ ବହୁତ ଶିକ୍ଷା କରୁଛନ୍ତି, କେହି ତନ୍ତ୍ର ଦ୍ୱାରା କେଶର ବାହାର କଲାଣି ତ ଆଉ କେହି ଆଉ କଣ ବାହାର କଲାଣି। ଏଥିରେ ମନୁଷ୍ୟ ବହୁତ ଖୁସି ହୋଇଯାଉଛନ୍ତି। ଏହା ତ ହେଉଛି ଆଧ୍ୟାତ୍ମିକ ଜ୍ଞାନ। ତୁମେ ଜାଣିଛ କିଏ ହେଉଛନ୍ତି ଆତ୍ମିକ ପିତା? ଆମ ଆତ୍ମାମାନଙ୍କର ପିତା। ଆତ୍ମିକ ପିତା ରୁହ ଅର୍ଥାତ ଆତ୍ମାମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ସତ୍ୟନାରାୟଣଙ୍କ କଥା ଶୁଣାଉଛନ୍ତି ବା ଅମର କଥା ଶୁଣାଉଛନ୍ତି, ଯାହାଦ୍ୱାରା ଅମର ଲୋକର ମାଲିକ କରୁଛନ୍ତି ବା ନରରୁ ନାରାୟଣ କରୁଛନ୍ତି। ପୁଣି ତୁମେ କୌଡ଼ି ତୁଲ୍ୟ ହୋଇଯାଉଛ, ଏବେ ତୁମକୁ ହୀରା ଭଳି ମୂଲ୍ୟବାନ ଜନ୍ମ ମିଳିଛି, ତେଣୁ ତୁମେ ବିନାଶୀ ଧନ ପଛରେ କାହିଁକି ସମନଷ୍ଟ କରୁଛ? ଏହି ଦୁନିଆ ଆଉ କେତେ ବର୍ଷ ବାକି ଥିବ? କେତେ ଲଢେଇ ଝଗଡା ଲାଗି ରହିଛି, ସବୁ କିଛି ସମାପ୍ତ ହୋଇଯିବ, ମୃତ୍ୟୁ ସମ୍ମୁଖରେ ଛିଡ଼ା ହୋଇଛି। ତେଣୁ ଏତେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା କିଏ ବସି ଖାଇବ? ଏବେ ଏହାକୁ ସେବାରେ ସଫଳ କାହିଁକି ନ କରିବ? ଏହି ରୁହାନୀ କଲେଜ ଖୋଲିବା ଦ୍ଵାରା ମନୁଷ୍ୟ ସଦା ସୁସ୍ଥ, ସଦା ସମ୍ପତ୍ତିବାନ, ସଦା ସୁଖୀ ହୋଇଯାଇଥାନ୍ତି। ଚିକିତ୍ସାଳୟ ସହିତ ବିଶ୍ୱବିଦ୍ୟାଳୟ ମିଳିତ ଭାବରେ ରହିଛି। ସ୍ୱାସ୍ଥ୍ୟ, ସମ୍ପତ୍ତି ଏବଂ ସୁଖ ତ ନିଶ୍ଚିତ ମିଳିବ। ନିଶ୍ଚିତ ଭାବରେ ଯୋଗ ଦ୍ଵାରା ଲମ୍ବା ଆୟୁଷ ମିଳିଥାଏ। ତୁମେମାନେ କେତେ ସ୍ୱାସ୍ଥ୍ୟବାନ ହୋଇଯାଉଛ, ପୁଣି କୁବେରର ସମ୍ପତ୍ତି ମିଳିଯାଉଛି। ଆହ୍ଲା ଅବଲଦିନର ନାଟକ ମଧ୍ୟ ଦେଖାଇଥାନ୍ତି। ତୁମେ ଜାଣିଛ ବାବା ଯେଉଁ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି, ସେଥିରେ ବହୁତ ସୁଖ ରହିଛି, ଯାହାର ନାମ ହିଁ ହେଉଛି ସ୍ୱର୍ଗ ଦୁନିଆ। ତୁମେ ମାନେ ଶାନ୍ତିଧାମର ନିବାସୀ ଥିଲ, ପୁଣି ତୁମେ ପ୍ରଥମେ ସୁଖଧାମକୁ ଆସିଲ, ପୁଣି 84 ଜନ୍ମ ନେଇ ନେଇ ତଳକୁ ଖସି ଖସି ଆସିଛ। କଳ୍ପ କଳ୍ପ ମୁଁ ତୁମ ସନ୍ତାନ ମାନଙ୍କୁ ଏହିଭଳି ବୁଝାଉଛି, ତୁମେ ମାନେ ନିଜର ଜନ୍ମକୁ ଜାଣିନାହଁ, ମୁଁ ତୁମକୁ ଶୁଣାଉଛି। ତୁମେ 84 ଜନ୍ମ ନେଇଛ, ଏହି ଶରୀର ପତିତ ଅଟେ, ଆତ୍ମା ମଧ୍ୟ ତମ ପ୍ରଧାନ ହୋଇଯାଇଛି। ବାବା ଠିକ କଥା କହୁଛନ୍ତି, ବାବା କେବେ ଭୁଲ କଥା କହିବେ ନାହିଁ, ସେ ତ ସତ୍ୟ ହିଁ ଅଟନ୍ତି। ସତ୍ୟ ଯୁଗ ହିଁ ହେଉଛି ନିର୍ବିକାରୀ ଦୁନିଆ, ସତ୍ୟନିଷ୍ଠ ଅର୍ଥାତ୍ ଶ୍ରେଷ୍ଠାଚାରୀ ଦୁନିଆ, ଯାହାକୁ ପୁଣି ରାବଣ ନୀତିଭ୍ରଷ୍ଟ ଅର୍ଥାତ୍ ଭ୍ରଷ୍ଟାଚାରୀ କରିଦେଇଛି। ଏହା ହେଉଛି ହିଁ ମିଛ ଦୁନିଆ, ଗାୟନ ମଧ୍ୟ କରୁଛନ୍ତି ମିଛ ମାୟା, ମିଛ କାୟା ସଂସାର। ତେବେ କେଉଁ ସଂସାର? ଏହି ସାରା ପୁରୁଣା ସଂସାର ମିଥ୍ୟା ଅଟେ। ସତ୍ୟ ଯୁଗରେ ସତ୍ୟର ସଂସାର ଥିଲା, ଦୁନିଆ ସେହି ଗୋଟିଏ, ଦୁଇଟି ଦୁନିଆ ନାହିଁ, ନୂଆ ଦୁନିଆରୁ ପୁଣି ପୁରୁଣା ଦୁନିଆ ହୋଇଥାଏ। ନୂଆ ଘର ପୁରୁଣା ଘର ଭିତରେ ପାର୍ଥକ୍ୟ ତ ରହିବ, ଯେତେବେଳେ ନୂଆ ଘର ତିଆରି ହୋଇଯାଉଛି ତେବେ ଭାବିଥାନ୍ତି ନୂଆ ଘରେ ରହିବା। ଏଠାରେ ମଧ୍ୟ ବାବା ପିଲାମାନଙ୍କ ପାଇଁ ନୂଆ ଘର ତିଆରି କରୁଛନ୍ତି, କାରଣ ସନ୍ତାନ ମାନଙ୍କର ସଂଖ୍ୟା ବୃଦ୍ଧି ହୋଇ ଚାଲିବ। ତୁମ ପିଲାମାନଙ୍କୁ ତ ବହୁତ ଖୁସି ଲାଗିବା ଉଚିତ। ବାବା କହୁଛନ୍ତି, ମୁଁ ଜ୍ଞାନର ସାଗର, କିନ୍ତୁ ମୋର ପିଲାମାନେ ସମସ୍ତେ କାମ ଅଗ୍ନିରେ ବସି ଏକଦମ ଜଳିଗଲେଣି। ବାବା ପୁଣି ସେମାନଙ୍କୁ ଜ୍ଞାନ ଚିତା ଉପରେ ବସାଉଛନ୍ତି, ଜ୍ଞାନ ଚିତା ଉପରେ ବସାଇ ସ୍ୱର୍ଗର ମାଲିକ କରୁଛନ୍ତି। କାମ ଚିତା ଉପରେ ବସିବା ଦ୍ଵାରା ବିଲକୁଲ କଳା ହୋଇଯାଇଛନ୍ତି, ଶ୍ରୀକୃଷ୍ଣଙ୍କୁ ଶ୍ୟାମ ସୁନ୍ଦର ନାମ ଦେଇଛନ୍ତି, କିନ୍ତୁ ଏହାର ଅର୍ଥ କେହି ବି ବୁଝୁନାହାନ୍ତି। ଏବେ ତୁମେମାନେ କଣରୁ କଣ ହେବାକୁ ଯାଉଛ? ବାବା କୌଡ଼ିରୁ ହୀରାତୁଲ୍ୟ କରୁଛନ୍ତି, ତେଣୁ ଏଥିପ୍ରତି ସେତିକି ଧ୍ୟାନ ଦେବା ଦରକାର, ବାବାଙ୍କୁ ମନେ ପକାଇବା ଦରକାର। ମନେ ପକାଇବା ଦ୍ଵାରା ହିଁ ତୁମେ ସ୍ୱର୍ଗର ମାଲିକ ହୋଇପାରିବ। ଆଚ୍ଛା, ମିଠା ମିଠା ଶିଖିଲ ଧେ, ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର ଏହି ହୀରାତୁଲ୍ୟ ଅମୂଲ୍ୟ ଜୀବନକୁ କୌଡ଼ି ପଛରେ ହରାଇ ଦେବାର ନାହିଁ ମୃତ୍ୟୁ ସମ୍ମୁଖରେ ଛିଡ଼ା ହୋଇଛି ତେଣୁ ନିଜର ସବୁକିଛି ରୁହାଣୀ ସେବାରେ ସଫଳ କରିବାର ଅଛି ଦୁଇ ନମ୍ବର ପାଠ ପଢା ସହିତ ଏବଂ ଶିକ୍ଷକଙ୍କ ସହିତ ସଚ୍ଚା ପ୍ରୀତି ରଖିବାର ଅଛି ସ୍ୱୟଂ ଭଗବାନ ଆମକୁ ପାଠ ପଢାଉଛନ୍ତି ଏହି ଖୁସିରେ ରହିବାର ଅଛି ବରଦାନ କେଚିଂ ପାୱାର ଅର୍ଥାତ୍ ଗ୍ରହଣ କରିବାର ଶକ୍ତି ଦ୍ୱାରା ନିଜର ଅସଲି ସଂସ୍କାର ଗୁଡିକୁ ଗ୍ରହଣ କରି ତାର ସ୍ୱରୂପ ହେଉଥିବା ଶକ୍ତିଶାଳୀ ଆତ୍ମା ଭବ ପୁରୁଷାର୍ଥର ମୁଖ୍ୟ ଆଧାର କେଚିଂ ପାୱାର ଅର୍ଥାତ୍ ଗ୍ରହଣ କରିବାର ଶକ୍ତି ଅଟେ ଯେପରି ବୈଜ୍ଞାନିକ ମାନେ ବହୁତ ବର୍ଷ ପୂର୍ବର ଶବ୍ଦକୁ କେଚ୍ କରି ପାରୁଛନ୍ତି ସେହିପରି ତୁମେମାନେ ସାଇଲେନ୍ସ ଅର୍ଥାତ୍ ଶାନ୍ତିର ଶକ୍ତି ଦ୍ୱାରା ନିଜର ଆଦି ସମୟର ଦୈବୀ ସଂସ୍କାରକୁ କେଚ୍ କର ଏଥିପାଇଁ ସର୍ବଦା ଏହି ସ୍ମୃତି ରହୁ ଯେ ମୁଁ ଏଇଆ ହିଁ ଥିଲି ଏବଂ ଏବେ ପୁଣି ହେଉଛି ଯେତେ ଯେତେ ସେହି ସଂସ୍କାର ଗୁଡିକୁ ନିଜ ଭିତରେ ଗ୍ରହଣ କରିବ ବା ଧାରଣ କରିବ ସେହି ଅନୁସାରେ ତାର ସ୍ୱରୂପ ହୋଇଯିବ 5000 ବର୍ଷର କଥା ଏତେ ସ୍ପଷ୍ଟ ଭାବରେ ଅନୁଭବ ହେଉ ଯେପରି କାଲିର କଥା ଅଟେ ନିଜର ସ୍ମୃତିକୁ ସେତିକି ଶ୍ରେଷ୍ଠ ଏବଂ ସ୍ପଷ୍ଟ କର ତେବେ ଯାଇ ଶକ୍ତିଶାଳୀ ହେବ ସ୍ଲୋଗାନ ବ୍ରାହ୍ମଣ ଜୀବନର ଶ୍ୱାସକ୍ରିୟା ଖୁସି ଅଟେ ତେଣୁ ଶରୀର ପଛେ ଚାଲିଯାଉ କିନ୍ତୁ ଖୁସି ନ ଯାଉ ଅବ୍ୟକ୍ତି ସାରା ସଦା ଅଚଳ ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ଏକାଥରକେ ସଉଦା କରିବା ବାଲା ପିଲାମାନେ ଜଣକର ହୋଇଥିବା କାରଣରୁ ସର୍ବଦା ଏକରସ ସ୍ଥିତିରେ ରହିଥାନ୍ତି ବାକି ଯେଉଁମାନେ ଅଳ୍ପ ଅଳ୍ପ କରି ସଉଦା କରିଥାନ୍ତି ଗୋଟିଏ ପରିବର୍ତ୍ତେ ଦୁଇଟି ନାବରେ ପାଦ ରଖିଥାନ୍ତି ସେମାନେ ସର୍ବଦା କୌଣସି ନା କୌଣସି ଦ୍ୱନ୍ଦ୍ୱର ହଲଚଲ ଭିତରେ ରହି ଏକରସ ରହିପାରନ୍ତି ନାହିଁ ସେଥିପାଇଁ ଯଦି ସଉଦା କରିବାର ଅଛି ତେବେ ଗୋଟିଏ ସେକେଣ୍ଡରେ ସଉଦା କର ଦିଲକୁ ଭାଗ ଭାଗ କର ନାହିଁ ଓମ୍ ଶାନ୍ତି।